ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজর এই পথ প্রদর্শিকা কার্যক্রমের অংশীবা নিমন্তে স্বাগত করে। আপনা আপনার বহুমূল্য সময় দিয়ে আজর এই কার্যক্রম শুণু আমি আপনার নিকটে বিশেষ ধন্যবাদী। তবে আপনার মনে অনেক প্রশ্ন থাইপরে, ଯାହାର ଉତ୍ତର କି ଆପଣ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି, କିମ୍ବା ସନ୍ଦେହ ଥାଇପାରେ ଯାହାର କି କୌଣସି ଉତ୍ତର ଆପଣ ଏପର୍ଯ୍ୟନ୍ତ ପାଇପାରି ନାହାନ୍ତି, କିନ୍ତୁ ମୋର ବିଶ୍ୱାସ ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କର ଉତ୍ତର ପାଇପାରିବେ ଏବଂ ଆପଣଙ୍କ ମନରୁ ମଧ୍ୟ ସନ୍ଦେହ ସମସ୍ତ ଦୂର ହୋଇଯିବ। ତେବେ ଆପଣ କେବଳ ନିଜେ ଏହି କାର୍ଯ୍ୟକ୍ରମ ଶୁଣନ୍ତୁ ନାହିଁ, ଅନ୍ୟମାନଙ୍କୁ ମଧ୍ୟ ଶୁଣିବାର ସୁଯୋଗ ଦିଅନ୍ତୁ, ସେମାନଙ୍କୁ ମଧ୍ୟ ଉତ୍ସାହିତ କରନ୍ତୁ, ଯେପରି ସେମାନେ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ପ୍ରଭୁଙ୍କର ପରିଚୟ ପାଇପାରିବେ ଓ ପାପରୁ ଉଦ୍ଧାର ପାଇ ପରିତାଣର ଆନନ୍ଦକୁ ଉପଲବ୍ଧି କରିପାରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆପଣ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି ମୋ ସହିତ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁଙ୍କ ତୁମେ ଆମମାନଙ୍କ ସଙ୍ଗେ ସଙ୍ଗେ ରୁହ, ଆମମାନଙ୍କ ସହିତ କଥା କୁହ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ଆତ୍ମିକ ଜୀବନରେ ପରିଧିଷ୍ଣୁ କରାଅ। ଆମମାନଙ୍କର ମନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ଓ ସନ୍ଦେହ ଦୂର କରି ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ତୁମର ବାକ୍ୟକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ସେହି ବାକ୍ୟର ଗଭୀର ମର୍ମକୁ ବୁଝି ତଦନୁଯାୟୀ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଜିହିଜିକଲ ପୁସ୍ତକର ତିନି ପର୍ବର ଦଶ ପଦରୁ ଆରମ୍ଭ କରି ଚାରି ପର୍ବର ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ଜିହିଜିକଲ ଭବିଷ୍ୟତ ବକ୍ତାଙ୍କର ଆହ୍ୱାନ ଓ ତାଙ୍କର କାର୍ଯ୍ୟ ନିମନ୍ତେ ପ୍ରସ୍ତୁତିକରଣ ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିଥିଲୁ। ମାତ୍ର ଆଜି ଆମମାନେ ତାଙ୍କର କାର୍ଯ୍ୟ ସମ୍ପର୍କରେ କିଛି ଆଲୋଚନା କରିବା ନିମନ୍ତେ ଯିବା। ବର୍ତ୍ତମାନ ଜିହିଜିକଲଙ୍କୁ କ'ଣ କରିବାକୁ ହେବ ତାହା ଈଶ୍ୱର ତାହାଙ୍କୁ କହନ୍ତି। ଦେଖନ୍ତୁ ଜିହିଜିକଲ ତିନି ପର୍ବର ଦଶ ପଦରୁ ଉଣେଇଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ଆହୁରି ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମକୁ ଯାହା ଯାହା କହିବା ଆମ୍ଭର ସେହିସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର। ପୁଣି ତୁମ୍ଭେ ଲୋକଙ୍କର ନିର୍ବାସିତ ସନ୍ତାନଗଣ ନିକଟକୁ ଯାଇ ସେମାନଙ୍କୁ କୁହ, ସେମାନେ ଶୁଣନ୍ତୁ ଅବା ନ ଶୁଣନ୍ତୁ, ସେମାନଙ୍କୁ ଜଣାଅ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଏଉତାରେ ଆତ୍ମା ମୋତେ ଉପରକୁ ଉଠାଇଲେ, ତାହେଲେ ମୁଁ ଆପଣା ପଶ୍ଚାତରେ ଧନ୍ୟ ସଦାପ୍ରଭୁଙ୍କର ମହିମା ଏହି କଥା ମହାଖରତର ଶବ୍ଦର ନ୍ୟାୟ ତାହାଙ୍କ ସ୍ଥାନରୁ ଶୁଣିଲି। ପୁଣି ସେହି ଜୀବିତ ପ୍ରାଣୀମାନଙ୍କ ପକ୍ଷ ପରସ୍ପର ସ୍ପର୍ଶ କରନ୍ତେ, ମୁଁ ତହିଁର ଶବ୍ଦ ଓ ସେମାନଙ୍କ ପାର୍ଶ୍ୱସ୍ଥ ଚକ୍ରର ଶବ୍ଦ ଏହି ମହାଖରତର ଶବ୍ଦ ଶୁଣିଲି। ତହିଁରେ ଆତ୍ମା ମୋତେ ଉପରକୁ ଉଠାଇ ନେଇଗଲେ, ତ ମୁଁ ଦୁଃଖିତ ଓ ଆତ୍ମାରେ ତାପିତ ହୋଇ ଗମନ କଲି। ପୁଣି ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ପ୍ରବଳ ଥିଲା। ତେବେ ମୁଁ ତେଲ ଆବିବକୁ କବାର ନଦୀ ତୀର ନିବାସୀ ନିର୍ବାସିତ ଲୋକମାନଙ୍କ ନିକଟକୁ ଆସିଲି ଓ ସେମାନେ ଯେଉଁ ସ୍ଥାନରେ ବାସ କଲେ ସେ ସ୍ଥାନରେ ସେମାନଙ୍କ ମଧ୍ୟରେ ସ୍ତବ୍ଧ ହୋଇ ସାତ ଦିନ ବସି ରହିଲି। ଅନନ୍ତର ସାତ ଦିନ ସମାପ୍ତ ହେଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋ ନିକଟରେ ଉପସ୍ଥିତ ହେଲା, ଯଥା, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ଇସ୍ରାଏଲ ବଂଶ ପ୍ରତି ତୁମକୁ ପ୍ରହରୀ କରି ନିଯୁକ୍ତ କରିଅଛୁ, ଏତୁ ଆମ୍ଭ ମୁଖର କଥା ଶୁଣ ଓ ଆମ୍ଭ ନାମରେ ସେମାନଙ୍କୁ ଚେତନା ଦିଅ, ତୁମେ ନିଶ୍ଚୟ ମରିବ, ଏହି କଥା ଯେତେବେଳେ ଆମ୍ଭେ ତୁମକୁ କହୁ ସେତେବେଳେ ତୁମ୍ଭେ ଯେବେ ତାହାକୁ ଚେତନା ନ ଦିଅ, କିମ୍ବା ତାହାର ପ୍ରାଣରକ୍ଷା ନିମନ୍ତେ ଚେତନା ଦେବା ପାଇଁ ସେହି ଦୁଷ୍ଟ ଲୋକକୁ ତାହାର କୁପଥ ବିଷୟରେ କିଛି ନ କୁହ, ତେବେ ସେହି ଦୁଷ୍ଟ ଲୋକ ଆପଣା ଅଧର୍ମରେ ମରିବ, ମାତ୍ର ଆମ୍ଭେ ତୁମ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। ତଥାପି ତୁମ୍ଭେ ଯେବେ ଦୁଷ୍ଟକୁ ଚେତନା ଦିଅ, ଆଉ ସେ ଆପଣା ଦୁଷ୍ଟତାରୁ ଓ ଆପଣା କୁପଥରୁ ନ ଫେରେ, ସେ ନିଜ ଅଧର୍ମରେ ମରିବ, ମାତ୍ର ତୁମ୍ଭେ ଆପଣା ପ୍ରାଣ ରକ୍ଷା କଲ। ଈଶ୍ୱର ତାହାଙ୍କ ଲୋକମାନଙ୍କୁ ସଚେତନ କରାଇଦେବା ନିମନ୍ତେ ଜିହିଜିକଲଙ୍କୁ ଏକ ପ୍ରହରୀ ସ୍ୱରୂପେ କାର୍ଯ୍ୟ କରିବାକୁ କହନ୍ତି। ସେମାନେ ଏହା ଚାହିଁ ନ ପାରନ୍ତି, ମାତ୍ର ସେ ସେମାନଙ୍କୁ ସଚେତନ କରାଇବାକୁ ଅଛି। ଈଶ୍ୱର ତାହାଙ୍କୁ କହନ୍ତି, ଜିହିଜିକଲ, ସେମାନେ ସେମାନଙ୍କର ପାପରେ ଯେ ମରିବାକୁ ଯାଉଅଛନ୍ତି, ଏହି ବିଷୟ ନେଇ ତୁମେ ଯଦି ସେମାନଙ୍କୁ ସଚେତନ ନ କରାଅ, ତାହେଲେ ମୁଁ ସେଥିନିମନ୍ତେ ତୁମକୁ ହିଁ ଦାୟୀ କରିବି। କିନ୍ତୁ ସେ ଯାହା ହେଉନା କାହିଁକି, ଯଦି ତୁମେ ସେମାନଙ୍କୁ ସଚେତନ କରାଅ ଓ ସେମାନେ ସେମାନଙ୍କର ଅବାଧ୍ୟତା ଅନୁଯାୟୀ ଜୀବନଯାପନ କରନ୍ତି ଓ ପାପରେ ମରନ୍ତି, ତାହେଲେ ସେଥିନିମନ୍ତେ ମୁଁ ତୁମକୁ ଦାୟୀ କରିବି ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ସେବକ ହୋଇ ଈଶ୍ୱରଙ୍କ ବାକ୍ୟ ପ୍ରଚାର ନ କରିବା ସବୁଠାରୁ ଦୁଃଖର ବିଷୟ। ଈଶ୍ୱରଙ୍କ ସେବକ ହୋଇ ଦିନେ ଖ୍ରୀଷ୍ଟଙ୍କ ସମ୍ମୁଖରେ ଛିଡ଼ା ହୋଇ ବିଚାରିତ ହେବା ସବୁଠାରୁ ନିନ୍ଦାର ବିଷୟ। ତେଣୁ ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ବିଷୟରେ ଜାଣେ ସେ ଈଶ୍ୱରଙ୍କ ବାକ୍ୟକୁ ଉତ୍ତମ ଭାବେ ଓ ନିର୍ଭୟରେ ପ୍ରଚାର କରିବା ଉଚିତ। ଏହା ହିଁ ଥିଲା ଜିହିଜିକଲଙ୍କର ଦାୟିତ୍ୱ ଓ ଈଶ୍ୱର ଏହି କାର୍ଯ୍ୟ ନିମନ୍ତେ ଉପଯୁକ୍ତ ବ୍ୟକ୍ତିଙ୍କୁ ମନୋନୀତ କଲେ। ସେ ଅତି ସାହସିକ ଓ କଠୋର ହୃଦୟ ବିଶିଷ୍ଟ ବ୍ୟକ୍ତି ଥିଲେ। ଆପଣ ଜାଣିଥିବେ ଯେ ଜଣେ ପ୍ରହରୀର କାର୍ଯ୍ୟ ଅତି ଦାୟିତ୍ୱପୂର୍ଣ୍ଣ। ତାହାକୁ ସାରା ରାତି ଉଜାଗର ରହିବାକୁ ପଡ଼େ ଓ ଚତୁର୍ଦିଗକୁ ଦୃଷ୍ଟି କରିବାକୁ ପଡ଼ିଥାଏ। ସେ ସମସ୍ତ ପ୍ରକାରର ଶବ୍ଦ ପ୍ରତି ତାହାର କର୍ଣ୍ଣକୁ ସଜାଗ ରଖେ ଓ ବିପଦର ଆଶଙ୍କା ପ୍ରତି ସଦାସର୍ବଦା ସତର୍କ ରହିଥାଏ ଓ ଶତ୍ରୁର ମୁକାବିଲା କରିବା ନିମନ୍ତେ ସଦାସର୍ବଦା ପ୍ରସ୍ତୁତ ରହିଥାଏ। ଈଶ୍ୱରଙ୍କ ବାକ୍ୟ ମଧ୍ୟ ପ୍ରହରୀ ବିଷୟ ନେଇ କିଛି ପ୍ରକାଶ କରେ। ଯିଶାୟ 62:6 ଲେଖା ଅଛି, ହେ ଜିରୁସାଲମ, ଆମ୍ଭେ ତୁମ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ, ସେମାନେ ଦିନ କି ରାତି କଦାଚ ନୀରବ ନହିବେ। ଏହାପରେ ଗୀତ 127:1 ଲେଖା ଅଛି, ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ। ପ୍ରହରୀମାନେ ରାତ୍ରିରେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିଥାନ୍ତି। ସେମାନେ ବିପଦର ସମ୍ମୁଖୀନ ହୋଇ ଆମମାନଙ୍କୁ ବିପଦରୁ ରକ୍ଷା କରିଥାନ୍ତି। ଯିଶାୟ ପୁସ୍ତକ ଆମମାନଙ୍କୁ ଏହି ଶିକ୍ଷା ଦିଏ ଯେ ପ୍ରହରୀର କେବଳ ଏକ ଦାୟିତ୍ୱଭାର ନଥାଏ, ମାତ୍ର ଏଥିସହିତ ମଧ୍ୟ ନଜର ରଖିବାର ଦାୟିତ୍ୱ ମଧ୍ୟ ଥାଏ। ସେ ଅନ୍ଧକାର ମଧ୍ୟରେ ଶତ୍ରୁକୁ ଚିହ୍ନିବା ନିମନ୍ତେ ସମର୍ଥ ହେବା ଉଚିତ। ଆଜି ପ୍ରଭୁଙ୍କର ଦାସ ନିଜର ସମ୍ପ୍ରଦାୟ ମଧ୍ୟରେ ପ୍ରହରୀ ସ୍ୱରୂପେ କାର୍ଯ୍ୟ କରିବାକୁ ଅଛି। ସେ ବିପଦ ପ୍ରତି ଦୃଷ୍ଟି କରି ନିଜର ଲୋକମାନଙ୍କୁ ସଚେତନ କରାଇବା ଉଚିତ। ସେ ସେହି ପ୍ରକାର ସମ୍ବାଦ ଦେବା ନିମନ୍ତେ ଉତ୍ତରଦାୟୀ। 20 ଲେଖା ଅଛି, ପୁନର୍ବାର କୌଣସି ଧାର୍ମିକ ଲୋକ ଯେବେ ଆପଣା ଧର୍ମରୁ ଫେରି ଅଧର୍ମ କରେ ଓ ଆମ୍ଭେ ତାହା ସମ୍ମୁଖରେ ବାଧା ରଖୁ ତେବେ ସେ ମରିବ। ତୁମେ ତାହାକୁ ଚେତନା ନ ଦେବା ସକାଶୁ ସେ ଆପଣା ପାପରେ ମରିବ ଓ ତାହାର ଧର୍ମକର୍ମ ସବୁ ସ୍ମରଣ କରାଯିବ ନାହିଁ, ମାତ୍ର ଆମ୍ଭେ ତୁମ୍ଭ ହସ୍ତରୁ ତାହାର ରକ୍ତର ପ୍ରତିଶୋଧ ନେବା। ଏହି ପଦଟିକୁ ନେଇ ଅନେକ ଯୁକ୍ତି ବାଢ଼ନ୍ତି ଯେ ଜଣେ ବିଶ୍ୱାସୀ ଅନୁଗ୍ରହରୁ ପତିତ ହୋଇପାରିବ ଯେଉଁ ଶିକ୍ଷା କି ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ପରିଲକ୍ଷିତ ହୁଏ ନାହିଁ। ଗାଲାତୀୟ 5:4 ଆପଣ କେବଳ ଏହି ଅନୁଗ୍ରହରୁ ପତିତ ହେବାର ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରିବେ, କିନ୍ତୁ ସେଠାରେ ଏହା ପରିତାଣର ବିଷୟ ନେଇ ପ୍ରକାଶ କରେ ନାହିଁ, ମାତ୍ର ସେହିମାନଙ୍କ ବିଷୟ ନେଇ ପ୍ରକାଶ କରେ ଯେଉଁମାନେ କି ଅନୁଗ୍ରହ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛନ୍ତି, ମାତ୍ର ସେମାନେ ଆଇନ ସମ୍ବନ୍ଧୀୟ ସ୍ତରକୁ ଖସିଯାଇଛନ୍ତି ଓ ଅନୁଗ୍ରହ ଦ୍ୱାରା ଜୀବନଯାପନ କରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ବ୍ୟବସ୍ଥା ଦ୍ୱାରା ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରନ୍ତି। ଗାଲାତୀୟ ପତ୍ରର ପ୍ରଧାନ ଶିକ୍ଷା ହେଉଛି, ଆମ୍ଭେମାନେ ଅନୁଗ୍ରହ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇଅଛୁ ଓ ଆମମାନଙ୍କୁ ଅନୁଗ୍ରହ ଦ୍ୱାରା ଜୀବନଯାପନ କରିବାକୁ ଅଛି। ଏଠାରେ ଜିଜିକଲ ପୁସ୍ତକ ମଧ୍ୟରେ ଆମେ ଜଣେ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଅଛୁ ଯିଏକି ବ୍ୟବସ୍ଥା ଯୁଗ ମଧ୍ୟରେ ଜୀବନଯାପନ କରୁଅଛନ୍ତି। ତାଙ୍କର ଜୀବନ ଧର୍ମକର୍ମ ନେଇ ବିଚାରକୁ ଅଣାଯାଇଅଛି। ସାଧାରଣ ପରିସ୍ଥିତିରେ ସେ କେତେକ ଧାର୍ମିକ କାର୍ଯ୍ୟମାନ ସାଧନ କରିପାରନ୍ତି ଯାହାକି ଅତି ଉତ୍ତମ ବୋଲି ଦେଖାଯାଇପାରେ, ମାତ୍ର କେତେକ ଜଟିଳ ପରିସ୍ଥିତିରେ ସେ ଈଶ୍ୱରଙ୍କଠାରୁ ବିମୁଖ ହୋଇପାରେ ଓ ସେ ଏଥିନିମନ୍ତେ ବିଚାରିତ ହେବ। ସେ ଯେ ଥରେ ଉଦ୍ଧାରପ୍ରାପ୍ତ ହୋଇଥିଲା ଆମେ ସେହି ବିଷୟକୁ ନେଇ ଏହାର ଅର୍ଥ କରିବା ଆବଶ୍ୟକ ନାହିଁ। ସେ ପ୍ରକୃତରେ ଈଶ୍ୱରଙ୍କର ସନ୍ତାନ କି ନୁହେଁ ସେଥିନିମନ୍ତେ ସେ ତାହାର ଜୀବନର ଅନ୍ତିମ ସମୟରେ ପରୀକ୍ଷିତ ହେବ। ଆଜି ଆପଣ ଓ ମୁଁ ଆମେ ଅନୁଗ୍ରହର ସମୟରେ ଜୀବନଯାପନ କରୁଅଛୁ ଓ ଆମମାନଙ୍କର ଧାର୍ମିକତା ଟିକେ ଭିନ୍ନ ଭାବରେ ବିଚାରକୁ ଅଣାଯାଏ। ଆମମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକ ବୋଲି ଗଣିତ ହୋଇଥାଉ। ଆମମାନେ ବିଶ୍ୱାସ ମଧ୍ୟ ଦେଇ ଅନୁଗ୍ରହରେ ଉଦ୍ଧାରପ୍ରାପ୍ତ ହୋଇଅଛୁ। ରୋମିଓ 4:5 ଲେଖା ଅଛି, କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ ତାହା ପକ୍ଷରେ ତାହାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ଆଜି ବାସ୍ତବ ବିଶ୍ୱାସୀ ପାପରେ ପତିତ ହୋଇପାରେ, ମାତ୍ର ସେ ତାହା ଜାଣିଶୁଣି ଥରକୁ ଥର ତାହା କରିବ ନାହିଁ କି ପାପରେ ଜୀବନ ଅତିବାହିତ କରିବ ନାହିଁ। ସେ ତହିଁରୁ ଫେରିଆସିବା ନିମନ୍ତେ ଚେଷ୍ଟା କରିବ। ପ୍ରଥମ ଯୌହନ 3:9 ଲେଖା ଅଛି, ଯେ କେହି ଈଶ୍ୱରଙ୍କଠାରୁ ଜାତ ସେ ପାପ କରେ ନାହିଁ, କାରଣ ଈଶ୍ୱରଙ୍କ ବୀଜ ତାହାଠାରେ ରହେ, ଆଉ ସେ ଈଶ୍ୱରଙ୍କଠାରୁ ଜାତ ହେବାରୁ ପାପ କରିପାରେ ନାହିଁ। ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପାପରେ ପତିତ ହୁଏ ତାହେଲେ ତାହା ନିମନ୍ତେ ଏକ ଅନୁଗ୍ରହଜନକ ସୁଯୋଗ ତଥା ସୁବିଧା ରହିଅଛି। ପିତାଙ୍କ ସହିତ ଆମମାନଙ୍କର ଜଣେ ମଧ୍ୟସ୍ଥି ଅଛନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଓ ଆମ୍ଭେମାନେ ଆମମାନଙ୍କର ପାପ ସ୍ୱୀକାରପୂର୍ବକ ତାହାଙ୍କ ନିକଟକୁ ଆସିପାରିବା। ତେବେ ଏହି ଜିଜିକଲ୍ ପୁସ୍ତକରେ ବ୍ୟବସ୍ଥାର ଅଧୀନରେ ଥାଇ ଜୀବନଯାପନ କରୁଥିବା ବ୍ୟକ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ, ମାତ୍ର ପ୍ରହରୀର ଦାୟିତ୍ୱ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ପ୍ରହରୀ ଜଣେ ବ୍ୟକ୍ତିକୁ ସତର୍କ କରାଇଦେବାକୁ ଅଛି ଯେ କି ଉତ୍ତମ କାର୍ଯ୍ୟ କରିବାରୁ ବିମୁଖ ହୋଇ ଏପରି ଏକ ଜୀବନଯାପନ କରେ ଯାହାକି ଶତ୍ରୁର କାର୍ଯ୍ୟକଳାପକୁ ପ୍ରତିପାଦିତ କରେ। ତିନି ପର୍ବର ବାଇଶ ପଦରେ ଏହିପରି ଲେଖା ଅଛି, ଅନନ୍ତର ସେହି ସ୍ଥାନରେ ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠାନ କଲା, ପୁଣି ସେ ମୋତେ କହିଲେ, ତୁମ୍ଭେ ଉଠି ପଦାଭୂମିକୁ ବାହାରିଯାଅ, ଆଉ ଆମ୍ଭେ ସେଠାରେ ତୁମ୍ଭ ସଙ୍ଗେ କଥାବାର୍ତ୍ତା କରିବା। ସେ ଜଣେ ପ୍ରହରୀ ହେବା ନିମନ୍ତେ କୁହାଯିବା ପରେ ଈଶ୍ୱର ବର୍ତ୍ତମାନ ଜିଜିକଲଙ୍କୁ ଏହି ସମସ୍ତ ଲୋକମାନଙ୍କୁ ପରିତ୍ୟାଗ କରିବା ନିମନ୍ତେ କହନ୍ତି। ସାତ ଦିନ ପର୍ଯ୍ୟନ୍ତ ସେ ସେମାନଙ୍କ ମଧ୍ୟରେ ବସି ରହି ସେମାନେ କେତେଦୂର ଏହିପରି ଈଶ୍ୱରଙ୍କଠାରୁ ବିମୁଖ ହୋଇ ଧର୍ମଭ୍ରଷ୍ଟ ହେବେ ତାହା ଭାବି ସେ ସ୍ତବ୍ଧ ହୋଇ ରହିଯାଇଥିଲେ। ଆଉ ବର୍ତ୍ତମାନ ସେମାନଙ୍କୁ ପରିତ୍ୟାଗ କରିବା ନିମନ୍ତେ ଈଶ୍ୱର ତାହାଙ୍କୁ ଆହ୍ୱାନ ଦିଅନ୍ତି। ତେଇଶ ପଦରେ ଲେଖା ଅଛି, ତହିଁରେ ମୁଁ ଉଠି ପଦାଭୂମିକୁ ବାହାରିଗଲି, ଆଉ ଦେଖ କବାର ନଦୀ କୂଳରେ ମୁଁ ଯେଉଁ ମହିମା ଦେଖିଥିଲି ତାହାର ତୁଲ୍ୟ ସଦାପ୍ରଭୁଙ୍କର ମହିମା ସେ ସ୍ଥାନରେ ଠିଆ ହୋଇଅଛି, ତହ ମୁଁ ଉବୁଡ଼ ହେଲି। ଈଶ୍ୱରଙ୍କ ମହିମାର ବିଷୟଟି ଏହି ଜିଜିକଲ ପୁସ୍ତକରେ ବାରମ୍ବାର ଆପଣ ଲକ୍ଷ୍ୟ କରିବାକୁ ପାରିବେ। ତେବେ ସେହି ମହିମା କ'ଣ? କେତେକ କହନ୍ତି ମହିମା ଏକ ବିଷୟ ଯାହାକୁ କି ଦେଖି ହୁଏ ନା, ଆଉ ତାହା ହେଉଛି ଅଦୃଶ୍ୟ। କିନ୍ତୁ ଏହା ଭୁଲ ଧାରଣା। ମହିମା କିଛି ବିଷୟ ଅଟେ ଯାହାକି ଆମମାନଙ୍କର ପଞ୍ଚ ଇନ୍ଦ୍ରିୟ ମଧ୍ୟରେ ଇନ୍ଦ୍ରିୟଲବ୍ଧ ଜ୍ଞାନ ଜାତ କରାଏ। ମହିମାର ଆକାର ରହିଅଛି, ମହାକାଶ ମଣ୍ଡଳର ଅନନ୍ତ ବିସ୍ତାର ପରି ମହିମାର ଆକାର ରହିଅଛି। ଈଶ୍ୱରଙ୍କ ବାକ୍ୟ ଏହିପରି କହେ, ଆକାଶମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ, ଶୂନ୍ୟମଣ୍ଡଳ ତାହାଙ୍କ ହସ୍ତକୃତ କର୍ମ ପ୍ରକାଶ କରେ। ଆପଣ ଓ ମୁଁ ଯେଉଁ ଚମତ୍କାର ବିଶ୍ୱରେ ବସବାସ କରୁଅଛୁ ତହିଁ ମଧ୍ୟରେ ଈଶ୍ୱରଙ୍କ ମହିମା ଦୃଷ୍ଟ ହୋଇଅଛି। ମହିମାର ମଧ୍ୟ ଏକ ସୌନ୍ଦର୍ଯ୍ୟତା ରହିଅଛି। ଯିଶାୟ ଅଠେଇଶ ପର୍ବର ପ୍ରଥମ ପଦରେ ଲେଖା ଅଛି, ତାହାର ସୁନ୍ଦର ଭୂଷଣ ସ୍ୱରୂପ ମ୍ଲାନ ପ୍ରାୟ ପୁଷ୍ପ। ମହିମା ସୌନ୍ଦର୍ଯ୍ୟଜନକ ଅଟେ। ପ୍ରିୟ ବନ୍ଧୁ, ସ୍ୱର୍ଗ ଏକ ସୁନ୍ଦର ତଥା ମନୋରମ ସ୍ଥାନରେ ପରିଣତ ହେବାକୁ ଯାଉଅଛି। ମହିମାର ସୌନ୍ଦର୍ଯ୍ୟତା ସହିତ ସମ୍ପର୍କ ରହିଅଛି। ଯିଶାୟା 63 ପର୍ବର ପ୍ରଥମ ପଦରେ ଲେଖା ଅଛି, ଆପଣା ପରିଧେୟ ବସ୍ତ୍ରରେ ଗୌରବାନ୍ୱିତ। ବାସ୍ତବରେ ସେ ଯେଉଁ ପରିଧେୟ ବସ୍ତ୍ରରେ ବସ୍ତ୍ରାନ୍ୱିତ ହୁଅନ୍ତି ତହିଁରେ ସେ ଅତି ସୁନ୍ଦର ଦେଖାଯାଆନ୍ତି। ତାଛଡ଼ା ମହିମାର ମଧ୍ୟ ଏକ ପ୍ରତାପ ରହିଅଛି। ଗୀତ ସଂହିତା 8 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ସଦାପ୍ରଭୁ ଆମମାନଙ୍କର ପ୍ରଭୁ, ସମୁଦାୟ ପୃଥିବୀରେ ତୁମ୍ଭର ନାମ କେମନ୍ତ ମହିମାନ୍ୱିତ। ତୁମେ ଆକାଶମଣ୍ଡଳ ଉପରେ ଆପଣା ଗୌରବ ସ୍ଥାପନ କରିଅଛ। ଏହା ହିଁ ହେଉଛି ଈଶ୍ୱରଙ୍କର ପ୍ରତାପ। ଏହା ଉଜ୍ଜଳ ଓ ଆଲୋକ, ବହୁମୂଲ୍ୟ ଓ ପବିତ୍ର। ଶେଷରେ ମହିମା ପଦମର୍ଯ୍ୟାଦା ଓ ସୁଖ୍ୟାତିକୁ ଉପସ୍ଥାପିତ କରେ। ଦାନିଏଲ 5 ପର୍ବର 18 ପଦରେ ଲେଖା ଅଛି, ହେ ମହାରାଜ, ସର୍ବପରିସ୍ଥ ପରମେଶ୍ୱର ଆପଣଙ୍କ ପିତା ନବୁଖଦ୍ନେଶ୍ୱରଙ୍କୁ ରାଜ୍ୟ, ମହିମା, ଗୌରବ ଓ ପ୍ରତାପ ଦେଲେ। ଈଶ୍ୱରଙ୍କର ନାମ ତାହାଙ୍କର ମହିମା ଓ ପ୍ରତାପକୁ ଉପସ୍ଥାପିତ କରେ। ଜିଜିକଲ ସଦାପ୍ରଭୁଙ୍କର ମହିମାକୁ ଦେଖିଥିଲେ। ତିନି ପର୍ବର 24 ଓ 25 ପଦରେ ଲେଖା ଅଛି, ତହିଁରେ ଆତ୍ମା ମୋ ମଧ୍ୟରେ ପ୍ରବେଶ କରି ମୋତେ ଚରଣରେ ଠିଆ କରାଇଲେ, ପୁଣି ସେ ମୋ ସଙ୍ଗେ କଥାବାର୍ତ୍ତା କରି ମୋତେ କହିଲେ, ଯାଅ ତୁମ୍ଭେ ଆପଣା ଗୃହ ଭିତରେ ଆପଣାକୁ ରୁଦ୍ଧ କରି ରଖ, ମାତ୍ର ହେ ମନୁଷ୍ୟ ସନ୍ତାନ, ଦେଖ ଲୋକମାନେ ତୁମ୍ଭ ଉପରେ ରଜ୍ଜୁ ଦେଇ ତଦ୍ୱାରା ତୁମ୍ଭକୁ ବାନ୍ଧିବେ, ତହିଁରେ ତୁମ୍ଭେ ବାହାରି ସେମାନଙ୍କ ମଧ୍ୟରେ ଯିବ ନାହିଁ। ଏହି ପଦର ସାଧାରଣ ଭାଷାନ୍ତର ହେଉଛି ଯେ ଶତ୍ରୁମାନେ ଜିହିଜିକଲଙ୍କୁ ବାନ୍ଧନ୍ତି ଯେପରି ସେମାନେ ତାହାଙ୍କୁ ଗୃହର ବାହାରକୁ ନେଇଯାଇପାରନ୍ତି, କିନ୍ତୁ ସେ ଯାଉନା କାହିଁକି ଜିହିଜିକଲ ସେହି ଗୃହରେ ରହିବାକୁ ଇଚ୍ଛା କଲେ, ଓ ସେମାନେ ଯଦିଓ ତାହାଙ୍କୁ ବାନ୍ଧିବେ ମାତ୍ର ସେ ଯିବେ ନାହିଁ। ଅଧିକ କିଛି କହିବା ପରିବର୍ତ୍ତେ ଜିଜିକଲ୍ ଦୃଷ୍ଟାନ୍ତଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାକୁ ଯାଉଅଛନ୍ତି, ଯାହାକି ଈଶ୍ୱର ତାହାଙ୍କୁ ପ୍ରଦାନ କରନ୍ତି। ସେହି ଦୃଷ୍ଟାନ୍ତଗୁଡ଼ିକ ମଧ୍ୟରୁ ଏହା ହେଉଛି ଏକ ଦୃଷ୍ଟାନ୍ତ। ସେ ନିଜର ଗୃହ ମଧ୍ୟକୁ ଯାଇ ନିଜକୁ ବନ୍ଦ କରି ରଖନ୍ତି। କାହିଁକି? ଈଶ୍ୱର ଯେ ଏହି ବିଦ୍ରୋହାଚାରୀ ଲୋକମାନଙ୍କୁ ଅଗ୍ରାହ୍ୟ କରିଅଛନ୍ତି ତାହା ଦେଖାଇଦେବା ନିମନ୍ତେ। ଦେଖନ୍ତୁ ତିନି ପର୍ବର 26 ଓ 27 ପଦରେ ଏହିପରି ଲେଖା ଅଛି। ପୁଣି ଆମ୍ଭେ ତୁମ୍ଭ ଜିହ୍ୱାକୁ ତୁମ୍ଭ ମୁଖର ତାଳୁରେ ଯୁକ୍ତ କରିବା, ତହିଁରେ ତୁମ୍ଭେ ଘୁଙ୍ଗା ହେବ ଓ ସେମାନଙ୍କର ଭର୍ସନାକାରୀ ହେବ ନାହିଁ, କାରଣ ସେମାନେ ବିଦ୍ରୋହୀ ବଂଶ ଅଟନ୍ତି। ମାତ୍ର ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ସମୟରେ ତୁମ୍ଭ ମୁଖ ଫିଟାଇବା, ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଯେ ଶୁଣେ ସେ ଶୁଣୁ ଓ ଯେ ନ ଶୁଣେ ସେ ନ ଶୁଣୁ, କାରଣ ସେମାନେ ବିଦ୍ରୋହୀ ବଂଶ। ଜିହିଜିକଲଙ୍କର କାର୍ଯ୍ୟ ଥିଲା ଈଶ୍ୱରଙ୍କ ବାକ୍ୟ ତାହାଙ୍କର ଲୋକମାନଙ୍କୁ ଦେବା। ତାହାଙ୍କୁ କହିବାକୁ ଥିଲା, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି। ଜିହିଜିକଲ 2 ପର୍ବର 7 ପଦରେ ଲେଖା ଅଛି, ତୁମ୍ଭେ ସେମାନଙ୍କୁ ଆମ୍ଭର ବାକ୍ୟ ସବୁ କୁହ। ଏହି ବ୍ୟକ୍ତି ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଦେବାକୁ ଅଛି, ଆଉ ତାହିଁ ହେଉଛି କେବଳମାତ୍ର ସମୟ ଯାହାକି ସେ ସେମାନଙ୍କୁ ପ୍ରଭୁଙ୍କର ବାକ୍ୟ ଦେବାକୁ ଅଛି। ମାତ୍ର ଅନ୍ୟ ସମୟରେ ତାହାଙ୍କୁ ନୀରବ ରହିବାକୁ ଅଛି, ତାହାଙ୍କୁ ସେମାନଙ୍କ ନିକଟରେ କେବଳ ଈଶ୍ୱରଙ୍କ ବାକ୍ୟ ଦେବାକୁ ଅଛି। ଆସନ୍ତୁ ଏହାପରେ 4 ଓ 5 ପର୍ବ ମଧ୍ୟକୁ ଯିବା। ଏହି 4 ଓ 5 ପର୍ବ ମଧ୍ୟରେ ଜିହିଜିକଲ ଭବିଷ୍ୟତ ବକ୍ତା ଲୋକମାନଙ୍କ ସମ୍ମୁଖରେ କେତେକ ଚିହ୍ନ ଓ ଦୃଷ୍ଟାନ୍ତଗୁଡ଼ିକୁ କାର୍ଯ୍ୟରେ ବ୍ୟବହାର କରିବାକୁ ଯାଉଅଛନ୍ତି। ଏହି ସମୟରେ ଜେରୁସାଲମ ବିନଷ୍ଟ ହୋଇନଥିଲା ଓ ମିଥ୍ୟା ଭବିଷ୍ୟତ ବକ୍ତାମାନେ ଇସ୍ରାଏଲର ଲୋକମାନଙ୍କୁ କହୁଥିଲେ ଯେ ସେମାନେ ଶାନ୍ତିରେ ବସବାସ କରିବାକୁ ଯାଉଅଛନ୍ତି। ସେମାନେ ବାବିଲୋନରେ ନିର୍ବାସିତ ହୋଇଥିବା ଜିହୁଦୀମାନଙ୍କୁ କହୁଥିଲେ ଯେ ସେମାନେ ଅତି ନିକଟରେ ସେମାନଙ୍କର ନିଜ ଦେଶକୁ ଫେରିଯିବେ। ମାତ୍ର ଜିହିଜିକଲ ସେମାନଙ୍କୁ ଜେରିମିୟ ଭବିଷ୍ୟତ ବକ୍ତାଙ୍କ ବାକ୍ୟ ନେଇ ନିଶ୍ଚିତ କରାଇଦେବାକୁ ଯାଉଅଛନ୍ତି, ଯିଏକି ସେମାନଙ୍କୁ କହିଥିଲେ ଯେ ସେମାନେ ସେମାନଙ୍କର ଦେଶକୁ ଫେରିଯିବେ ନାହିଁ ଓ ଜେରୁସାଲମ ମଧ୍ୟ ବିନଷ୍ଟ ହେବ। ଏହା ହେଉଛି ସାର୍ବଜନୀନ ଶାନ୍ତିବାଦର ଯୁଗ, ମାତ୍ର ଏହା ଶାନ୍ତିର ଯୁଗ ନୁହେଁ। ପ୍ରକୃତରେ ମନୁଷ୍ୟ ଆଜି ଶାନ୍ତି ପ୍ରତିଷ୍ଠା କରିବା ନିମନ୍ତେ ବିଶେଷ ଯତ୍ନବାନ, ମାତ୍ର ତାହା କ'ଣ ସଫଳ ହୋଇପାରୁଛି କି? ଆଜି ପ୍ରତ୍ୟେକ ମନୁଷ୍ୟ ଶାନ୍ତି ଅନ୍ୱେଷଣ କରନ୍ତି, ମାତ୍ର ପ୍ରକୃତରେ ସେମାନେ କ'ଣ ଶାନ୍ତି ପାଇପାରନ୍ତି? ନୁହେଁ, କାରଣ ଯେପର୍ଯ୍ୟନ୍ତ ମନୁଷ୍ୟ ସେହି ଶାନ୍ତିଦାତାଙ୍କୁ ନିଜ ଜୀବନରେ ସ୍ଥାନ ଦେଇନାହିଁ, ସେ ପର୍ଯ୍ୟନ୍ତ ସେ ଶାନ୍ତି ପାଇପାରିବ ନାହିଁ କି ଏହି ଜଗତରେ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ନାହିଁ। କେବଳ ଜଣେ ମାତ୍ର ଶାନ୍ତିରାଜ ଅଛନ୍ତି, ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ଯେତେବେଳେ ପୁନର୍ବାର ଏହି ଜଗତକୁ ଆଗମନ କରିବେ, ସେତେବେଳେ ସେ ସମସ୍ତ ଅଧାର୍ମିକତାର ବିଷୟ ସବୁକୁ ଲୋପ କରି ଧାର୍ମିକତାର ସହିତ ରାଜତ୍ୱ କରିବେ ଓ ଶାନ୍ତି ରାଜ୍ୟ ପ୍ରତିଷ୍ଠା କରିବେ। ଆସନ୍ତୁ ବର୍ତ୍ତମାନ ଜେରୁସାଲମର ବିଚାର ପ୍ରତି ଟିକେ ଦୃଷ୍ଟି ଦେବା। ଜିହିଜିକଲ ଏହି ଲୋକମାନଙ୍କୁ ଦେଖାଇଦେବାକୁ ଯାଉଅଛନ୍ତି ଯେ ସେମାନେ ଶାନ୍ତିରେ ବସବାସ କରିବାକୁ ଯାଉନାହାନ୍ତି ଓ ଜେରୁସାଲମ ବିନଷ୍ଟ ହେବାକୁ ଯାଉଅଛି। 4 ପର୍ବର 1 ପଦରେ ଏହିପରି ଲେଖା ଅଛି, ଆହୁରି ହେ ମନୁଷ୍ୟ ସନ୍ତାନ, ତୁମ୍ଭେ ଖଣ୍ଡେ ଇଟା ନେଇ ଆପଣା ସମ୍ମୁଖରେ ରଖ ଓ ତହିଁ ଉପରେ ଏକ ନଗରର ଅର୍ଥାତ୍ ଜେରୁସାଲମର ଛବି ଅଙ୍କିତ କର। ସେହି ସମୟରେ ବାବିଲୋନୀୟମାନେ ମାଟିରେ ନିର୍ମିତ ଇଟାକୁ ସେମାନଙ୍କର ଲିଖନ ବସ୍ତୁ ରୂପେ ବ୍ୟବହାର କରୁଥିଲେ। ସେମାନେ ଇଟା ଉପରେ ସେମାନଙ୍କର ବିବରଣୀ ପ୍ରଭୃତି ଲେଖି ରଖୁଥିଲେ, ଆଉ ସେହି ଇଟାଗୁଡ଼ିକ ମଧ୍ୟରୁ ଅନେକ ଇଟା ଦେଖିବାକୁ ମିଳେ। ସେହି ଇଟାଗୁଡ଼ିକ ଦେଖିବାକୁ ପ୍ରାୟ ବର୍ଗାକାର ପରି। ସେହି ଇଟାଗୁଡ଼ିକ ଆକାରରେ ଦୈର୍ଘ୍ୟରେ 14 ଇଞ୍ଚ ଓ ପ୍ରସ୍ଥରେ 12 ଇଞ୍ଚ। ଜିହିଜିକଲଙ୍କୁ ସେହି ଇଟା ଉପରେ ଜେରୁସାଲମ ନଗରର ଚିତ୍ର ଆଙ୍କିବାକୁ ଥିଲା। ତେବେ ମୁଁ ଜାଣେ ନା ଯେ ସେ ସେହି ଇଟା ଉପରେ କିପରି ଜେରୁସାଲମର ଚିତ୍ର ଅଙ୍କନ କଲେ ଓ ଏହାପରେ ସେ ସେହି ଇଟାକୁ ଭାଙ୍ଗି ଦେଖାଇଦେବାକୁ ଥିଲା ଯେ ଜେରୁସାଲମ ନଗର ବିନଷ୍ଟ ହେବାକୁ ଯାଉଥିଲା। 4 ପର୍ବର 3 ପଦରେ ଲେଖା ଅଛି, ପୁଣି ଏକ ଖଣ୍ଡ ଲୁହାର କରାଇ ନେଇ ତୁମ୍ଭର ଓ ନଗରର ମଧ୍ୟରେ ଲୌହ ପ୍ରାଚୀର ତୁଲ୍ୟ ତାହା ସ୍ଥାପନ କର, ଆଉ ତୁମ୍ଭର ମୁଖ ତହିଁଆଡ଼େ ରଖ, ତହିଁରେ ତାହା ଅବରୁଦ୍ଧ ହେବ ଓ ତୁମ୍ଭେ ତାହା ଅବରୋଧ କରି ତହିଁ ବିରୁଦ୍ଧରେ ରହିବ। ଏହା ଇସ୍ରାଏଲ ବଂଶ ପ୍ରତି ଏକ ଚିହ୍ନ ସ୍ୱରୂପ ହେବ। ବର୍ତ୍ତମାନ ଜିହିଜିକଲଙ୍କୁ ଏକ ଲୁହାର କରାଇ ନେବାକୁ ଥିଲା ଓ ତାହାକୁ ତାହାଙ୍କର ଓ ସେହି ଜେରୁସାଲମ ନଗର ଛବିର ମଧ୍ୟରେ ରଖିବାକୁ ଥିଲା, ଯାହାକି ସେ ଦେଖାଇଦେବା ନିମନ୍ତେ ତିଆରି କରିଥିଲେ ଯେ ଈଶ୍ୱର ଜେରୁସାଲମ ଓ ତାହାଙ୍କ ନିଜ ମଧ୍ୟରେ ଏକ ପ୍ରାଚୀର ଛିଡ଼ା କରିଥିଲେ। ନଗରର ବିନାଶ ଅପରିହାର୍ଯ୍ୟ ଥିଲା, ଏହାକୁ ରୋକାଯାଇପାରିନଥିଲା। ଏହି ଲୋକମାନଙ୍କ ନିକଟରେ ଈଶ୍ୱର ତାହାଙ୍କର ସମ୍ବାଦ ଦେବା ନିମନ୍ତେ କେତେ ଚମତ୍କାର ଉପାୟ ସବୁ ଅବଲମ୍ବନ କରିଥିଲେ। ଏହି ଇଟାର ଚିହ୍ନ ଜିରୁସାଲମର ଅବରୋଧ ବିଷୟକୁ ଉପସ୍ଥାପିତ କରୁଥିଲା। ସେହି ଲୁହା କରାଇର ଚିହ୍ନ ସ୍ୱର୍ଗୀୟ ବିଚାରର କଠିନତାକୁ ପ୍ରକାଶ କରୁଥିଲା। ତାହା ହେଉଛି ଯେ ଲୋକମାନଙ୍କୁ ଏକ ଭୟଙ୍କର କ୍ଲେଶ ମଧ୍ୟ ଦେଇ ଗତି କରିବାକୁ ଥିଲା। ତୃତୀୟ ଚିହ୍ନଟି ଜିରୁସାଲମ ଉପରକୁ ଆସିବାକୁ ଥିବା ଅତିରିକ୍ତ ଶାସ୍ତିକୁ ଦର୍ଶାଉଥିଲା। ଏହା ହେଉଛି ଅଶୁଚି ରୋଟିର ଚିହ୍ନ। ଚାରିପର୍ବର 9-13 ମଧ୍ୟରେ ଦେଖନ୍ତୁ ଏହିପରି ଲେଖା ଅଛି, ଆହୁରି ତୁମ୍ଭେ ଆପଣା ପାଇଁ ଗହମ ଓ ଜବ, ସିମ ଓ ମସୁର ଓ କାଙ୍ଗୁ ଓ ଜନରା ନେଇ ଗୋଟିଏ ପାତ୍ରରେ ରଖି ତହିଁରୁ ରୁଟି ପ୍ରସ୍ତୁତ କର। ତୁମେ ଯେଉଁ 390 ଆପଣା ପାର୍ଶ୍ୱରେ ଶୟନ କରିବ, ସେହି ଦିନର ସଂଖ୍ୟା ଅନୁସାରେ ତାହା ଭୋଜନ କରିବ। ପୁଣି ତୁମ୍ଭେ ଯେଉଁ ଖାଦ୍ୟ ଭୋଜନ କରିବ, ତାହା ପରିମାଣରେ ଏକ ଏକ ଦିନକୁ 20 ଲେଖାଏଁ ହେବ। ତୁମେ ସମୟକୁ ସମୟ ତାହା ଭୋଜନ କରିବ, ଆଉ ତୁମେ ପରିମାଣ ଅନୁସାରେ ଏକ ହିନ୍ର ଷଷ୍ଠାଂଶ ଜଳପାନ କରିବ। ତୁମେ ସମୟକୁ ସମୟ ତାହା ପାନ କରିବ। ପୁଣି ତୁମ୍ଭେ ସେହି ଖାଦ୍ୟଦ୍ରବ୍ୟ ଜବପିଷ୍ଟକ ପରି ଭୋଜନ କରିବ ଓ ସେମାନଙ୍କ ସାକ୍ଷାତରେ ମନୁଷ୍ୟର ବିଷ୍ଠା ଦ୍ୱାରା ତାହା ପାକ କରିବ। ପୁଣି ସଦାପ୍ରଭୁ କହିଲେ, ଆମ୍ଭେ ଇସ୍ରାଏଲର ସନ୍ତାନଗଣକୁ ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟକୁ ତଡ଼ିଦେବା, ସେମାନଙ୍କ ମଧ୍ୟରେ ସେମାନେ ଏହି ପ୍ରକାରେ ଆପଣା ଆପଣା ରୁଟି ଅଶୁଚି ଖାଇବେ। ଏହି ସମସ୍ତ ବିଷୟ ଆମମାନଙ୍କୁ ସ୍ତବ୍ଧ କରିଦେଇପାରେ, ମାତ୍ର ଏହି ସମସ୍ତ ବିଷୟକୁ ଅନୁକରଣ କରିବା ଜିଜିକଲଙ୍କ ପକ୍ଷେ ଅତି କଷ୍ଟକର ଥିଲା, କାରଣ ସେ ଜଣେ ଯାଜକ ଥିଲେ ଓ ସେ କେବେ ହେଲେ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କରିନଥିଲେ। ଏହାପରେ 4 14-17 ମଧ୍ୟରେ ଆମେ ଦେଖୁ ଯେ ଦୁର୍ଭିକ୍ଷ ବିଷୟ ନେଇ ସଦାପ୍ରଭୁଙ୍କଠାରୁ ଏହା ଏକ ଚିହ୍ନ ସ୍ୱରୂପ ଥିଲା, ଯାହାକି ସେହି ଜିରୁସାଲମର ବିନାଶ ସମୟରେ ଲୋକମାନଙ୍କୁ ସେହି ପ୍ରକାର ଅନୁଭୂତି ମଧ୍ୟ ଦେଇ ଗତି କରିବାକୁ ଥିଲା। ମିଥ୍ୟା ଭାବାଦୀମାନଙ୍କର କ୍ରମାଗତ ପ୍ରତିଜ୍ଞାଗୁଡ଼ିକ ସତ୍ତ୍ୱେ ମଧ୍ୟ ନଗର ଓ ଲୋକମାନେ ବିନଷ୍ଟ ହେବାକୁ ଯାଉଥିଲେ। ଏହି ସମସ୍ତ ପ୍ରକାର ଚିହ୍ନଗୁଡ଼ିକ ସେହି ଆଗାମୀ ଭୟଙ୍କର ବିଷୟ ସବୁକୁ ବର୍ଣ୍ଣନା କରୁଥିଲା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ। ସେ ତାହାଙ୍କର ଲୋକମାନଙ୍କୁ ପାପରୁ ଫେରିବା ନିମନ୍ତେ ସୁଯୋଗ ଦିଅନ୍ତି। ଯଦି ସେମାନେ ନ ଫେରନ୍ତି, ତାହେଲେ ସେ ସେମାନଙ୍କର ବିଚାର କରନ୍ତି। ଈଶ୍ୱର ଯଦିଓ ଅନୁଗ୍ରହକାରୀ, ମାତ୍ର ସେ ମଧ୍ୟ ପାପର ପ୍ରତିଫଳଦାତା ଈଶ୍ୱର। ଯେଉଁମାନେ ନିଜର ପାପ ନିମନ୍ତେ ଅନୁତାପ କରି ତାହାଙ୍କ ନିକଟକୁ ଫେରିଆସନ୍ତି, ସେମାନେ ତାହାଙ୍କ ଅନୁଗ୍ରହର ଅଧିକାରୀ ହୁଅନ୍ତି। ମାତ୍ର ଯେଉଁମାନେ ଶକ୍ତଗ୍ରୀବ ହୋଇ ରୁହନ୍ତି, ସେମାନେ ନିଜର ବିନାଶ ଘଟାଇଥାନ୍ତି। ତେଣୁ ଆସୁ, ସୁଯୋଗର ସଦ୍ବ୍ୟବହାର କରି ଏହି ଅନୁଗ୍ରହ ଯୁଗରେ ଖ୍ରୀଷ୍ଟ ଯୀଶୁଙ୍କ ନିକଟକୁ ଫେରିଆସି ନିଜର ପାପ ସବୁକୁ ସ୍ୱୀକାର କରି ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେଉ। ତା ନହେଲେ ଈଶ୍ୱରଙ୍କର ବିଚାର ଆମମାନଙ୍କ ଉପରେ ବର୍ତ୍ତିବ। ତେଣୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଏକ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ଶକ୍ତି ଦିଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, ODIA TTB@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।